ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
দেখো মোর যীশু আসবে উল্লাই দূত সাথে, নেই যাবে মায়া করি আমকু স্বর্গর পারদেশে। দেখো দেখো মোর যীশু আসবে উল্লাই দূত সাথে, নেই যাবে মায়া করি আমকু স্বর্গর পারদেশে। সত্য আত্মা থিব যাহার পাখরে, পর ভাষা যে কহুথিব মুখরে। দেখো দেখো মোর যীশু আসবে উল্লাই দূত সাথে, নেই যাবে মায়া করি আমকু স্বর্গর পারদেশে। জগতে আসিবে তৃষিত পরাণ রহিতে, আসিবে মরু মরিচিকা জগতে আসিবে তৃষিত পরাণ রহিতে, আসিবে জীবনর ঝর ঝরুচি ক্রুশরে, জীবনর ঝর ঝরুচি ক্রুশরে, ক্লান্ত জনতা আসর জীবনর জল পাখে। দেখো দেখো মোর যীশু আসবে উল্লাই দূত সাথে, নেই যাবে মায়া করি আমকু স্বর্গর পারদেশে। আকাশ থরিব সেদিন সবু জাতি কম্পিত হেবে, সেদিন পৃথিবী আকাশ থরিব সেদিন সবু জাতি কম্পিত হেবে, সেদিন প্রভুকু দেখিবে সহচক্ষুরে, প্রভুকু দেখিবে সহচক্ষুরে, সবু জাতি আঁঠু পাতি স্বীকারিবে মুখরে। দেখো দেখো মোর যীশু আসবে উল্লাই দূত সাথে, নেই যাবে মায়া করি আমকু স্বর্গর পারদেশে। ମେଘର ଥରେ ସେ ଆସିବେ, ବିକ୍ରମେ ତୁରି ଶବଦରେ ଆସିବେ, ବିକ୍ରମେ ମେଘର ଥରେ ସେ ଆସିବେ, ବିକ୍ରମେ ତୁରି ଶବଦରେ ଆସିବେ, ବିକ୍ରମେ ବିଚାର ଶେଷରେ ମହାଗୌରବରେ, ବିଚାର ଶେଷରେ ମହାଗୌରବରେ, ଭଲ ଠାରୁ ମନ୍ଦକୁ ଅଲଗା ସେ କରିବେ, ଦେଖ ଦେଖ ମୋର ଯୀଶୁ ଆସିବେ, ଓହ୍ଲାଇ ଦୂତ ସାଥେ ନେଇଯିବେ ମାୟା କରି ଆମକୁ ସ୍ୱର୍ଗର ପାରଦେଶେ, ସତ୍ୟ ଆତ୍ମା ଥିବ ଯାହାର ପାଖରେ, ପର ଭାଷା ଦେଇ କହୁଥିବ ମୁଖରେ, ଦେଖ ଦେଖ ମୋର ଯୀଶୁ ଆସିବେ, ଓହ୍ଲାଇ ଦୂତ ସାଥେ ନେଇଯିବେ ମାୟା କରି ଆମକୁ ସ୍ୱର୍ଗର ପାରଦେଶେ।
ସ୍ମାର୍ଟଫୋନ, ଡେସ୍କଟପ୍, ଲାପଟପ୍ କିମ୍ବା ଟାବ୍ଲେଟ୍, ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମା ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଖ୍ରୀଷ୍ଟଙ୍କ ମୃତ୍ୟୁର ଅର୍ଥ। ବନ୍ଧୁ, ଯେପରିକି କେତେଦିନ ଧରି ଖ୍ରୀଷ୍ଟଙ୍କ ଜୀବନ ବିଷୟରେ, ଖ୍ରୀଷ୍ଟଙ୍କ ମୃତ୍ୟୁ ହେବାର ଉଦ୍ଦେଶ୍ୟ ବିଷୟରେ, ଖ୍ରୀଷ୍ଟଙ୍କର ମାନବିକ ରୂପ ନେବା ବିଷୟରେ ଆଉ ଖ୍ରୀଷ୍ଟଙ୍କ ମାଂସ ରୂପ ନେବା ବିଷୟରେ ଆମେ ଶିକ୍ଷା କରୁଛୁ। ତାହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁ ବିଷୟରେ ଆଜି ଆମେ ବିଶେଷ ଭାବରେ ଆଲୋଚନା କରିବା। ଆଉ ମୃତ୍ୟୁର ଅର୍ଥ କ'ଣ? ବନ୍ଧୁ, ମୃତ୍ୟୁର ଅର୍ଥ କ'ଣ? ଆମେ ଏହି ପୃଥିବୀ ଥିଲାବେଳେ ମୃତ୍ୟୁ ଦିନେ ବା ଦିନେ ବା ମରିବା, ମୃତ୍ୟୁ ଦିନ ବା ଦିନ ସମସ୍ତଙ୍କୁ ଆସିବ, ସମସ୍ତେ ମରିବେ। କ'ଣ ମରିବାର ହିଁ ଶେଷ? ନାହିଁ ନା। ଅନେକ ଧର୍ମ ମୃତ୍ୟୁ ବିଷୟରେ ବିଭିନ୍ନ ପ୍ରକାର ଅର୍ଥ ବୁଝାଇଥାଏ। ଯେପରିକି ଆମେ ଯଦି ଭିନ୍ନ ଭିନ୍ନ ଧର୍ମ ବିଷୟରେ ଶିକ୍ଷା କରିବା, ଅନେକ ଭାଇମାନେ ବିଶ୍ୱାସ କରନ୍ତି ଜଣେ ଯଦି ମୃତ୍ୟୁ ହୁଅନ୍ତି, ଯଦି ସେ ଭଲ କାମ କରିଥାଏ ତାହେଲେ ସେ ସ୍ୱର୍ଗ ରାଜ୍ୟକୁ ଯିବ, ଯଦି ସେ ଖରାପ କାମ କରିଥାଏ ସେ ନରକକୁ ଯିବ। ମାନେ ମୃତ୍ୟୁର ଅର୍ଥ କ'ଣ ବିଶେଷ ଭାବରେ ଆଜି ଆମେ ଆଲୋଚନା କରିବା। ପ୍ରଥମେ ଆମେ ଦେଖିବା ଏକ ପଦଟା କହୁଛି ରିହାତି, ରେନ୍ସମ୍, ଯାହା ଆମେ ଇଂରାଜୀକୁ ରେନ୍ସମ୍ ମାନେ ରିହାତି। ରିହାତି ଆମେ କେମିତି କରୁ? ଯଦି ଆମେ କିଛି ଜିନିଷ କିଣିବାକୁ ଯାଉଛୁ ବା କିଛି ଜିନିଷକୁ ତାକୁ ଉଦ୍ଧାର କରିବାକୁ ଚାହୁଁଛୁ, ସେଇ ଉଦ୍ଧାର କରିବା ନିମନ୍ତେ ଆମେ କିଛି ଦେବାକୁ ପଡ଼ୁଛି, ବିନା ଦେଇ ସେଇ ଜିନିଷକୁ ଆମେ ଉଦ୍ଧାର କରିନଥାଉ। ଯଦି ଆମେ କିଛି ଦୋକାନକୁ ଯାଇ ଦୋକାନରେ କିଛି ଜିନିଷ ଆମେ ଆଣିବାକୁ ଚାହୁଁଛୁ, ତାକୁ ଆମେ ବିନା ମୂଲ୍ୟରେ ଆମେ ଆଣୁନ, ସେଇ ତାର ମୂଲ୍ୟକୁ ଦେବାକୁ ଆମେ ପଡ଼ୁଛି। ଆଉ ମୂଲ୍ୟ ବିଭିନ୍ନ ପ୍ରକାର ଆକାରରେ ଆମେ ଦେଇଥାଉ। ହେଲେ ଆମେ ପବିତ୍ର ଶାସ୍ତ୍ର ବାଇବଲ ଅନୁସାରେ ମୃତ୍ୟୁକୁ ଏକ ଆକାର ଆମେ ଦେଖୁଛୁ, ତାକୁ ରିହାତି। ଯେପରି ପ୍ରଥମ ତିମସି 2:6 ଆମେ ଦେଖୁଛୁ, ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣାକୁ ଦାନ କରି ଯଥା ସମୟରେ ସେଥିରେ ରକ୍ଷା ସାକ୍ଷା ଦେଇ ଅଛନ୍ତି। ବନ୍ଧୁ, ଯେପରିକି ପବିତ୍ରଶାସ୍ତ୍ର ବାଇବଲ ଆମମାନଙ୍କୁ କହୁଅଛି, ପାପର ବେତନ ହେଉଛି ମୃତ୍ୟୁ। ଯେବେ ଆଦମ ହବା ପରମେଶ୍ୱର ସେମାନଙ୍କୁ ନିର୍ମାଣ କଲାପରେ ସେମାନଙ୍କୁ ଏଦନରେ ରଖି ସେମାନଙ୍କୁ ଏକ ସତର୍କବାଣୀ ଦେଇ କହିଲେ କି ତୁମେ ଯେତେ ପର୍ଯ୍ୟନ୍ତ ଏହି ଏଦନରେ ଅଛ ସେତେ ପର୍ଯ୍ୟନ୍ତ ଏହି ଏଦନର ଫଲ ଖାଇବ, ଏହାର ଯତ୍ନ ନେବ। ମାତ୍ର ସେମାନଙ୍କୁ ଏକ ସତର୍କବାଣୀ ଦେଇ କହିଲେ, ବଗିଚାରେ ମଧ୍ୟସ୍ଥରେ ଗୋଟିଏ ବୃକ୍ଷ ଅଛି, ସେଇ ବୃକ୍ଷର ଫଳ ତୁମେ ଖାଇବ ନାହିଁ, ଆଉ ଯେବେ ସେ ବୃକ୍ଷର ଫଳ ଖାଇବ ତାହେଲେ ନିଶ୍ଚିତ ରୂପେ ମରଣ ହେବ। ବନ୍ଧୁ, ପାପ ସେଇ ଆଦମ ହବାକୁ ମୃତ୍ୟୁ ଆଣିଥିଲା। ଆମେ ସମସ୍ତେ ସେଇ ଆଦମ ହବାଙ୍କ ସନ୍ତାନ ସନ୍ତତି, ଆଉ ତାହାଙ୍କ ମୃତ୍ୟୁଙ୍କ ଦ୍ୱାରା, ତାହାଙ୍କ ପାପ ଦ୍ୱାରା ଆମମାନେ ମଧ୍ୟ ସେଇ ମୃତ୍ୟୁରେ ଗତି କରୁଅଛୁ। ହେଲେ ଏହି ମୃତ୍ୟୁର ମୂଲ୍ୟ କ'ଣ? ଏହି ମୃତ୍ୟୁର ମୂଲ୍ୟ ହେଉଛି ଯେ ସେହି ମଣିଷକୁ ନିର୍ମାଣ କରିଥିଲା, ସେହି ନିର୍ମାଣଦାତା ହିଁ ତାଙ୍କ ସ୍ଥାନରେ ଆସି ନିଜକୁ ମୃତ୍ୟୁବରଣ କଲେ ହିଁ ଏହି ମଣିଷର ମୃତ୍ୟୁ ମୁକ୍ତି ହୋଇପାରିବ। ଏଥିଯୋଗୁଁ ଆମେ କହୁଛୁ ରିହାତି। ରିହାତି ମାନେ ଯେପରି ତାକୁ ତା କିଣିବା ପାଇଁ କିଛି ଦେବାକୁ ପଡ଼ିବ, ସେହିପରି ଆମେ ଦେଖୁଅଛୁ ପ୍ରଥମ ତିମୋଥି 2:6 ସେ ସମସ୍ତଙ୍କ ମୁକ୍ତିର, ସମସ୍ତଙ୍କ ମୁକ୍ତି ପାଇଁ, ସମସ୍ତଙ୍କ କଲ୍ୟାଣ ପାଇଁ, ସମସ୍ତଙ୍କ ପରିତ୍ରାଣ ପାଇଁ ସେ ଏକ ମୂଲ୍ୟ ସ୍ୱରୂପେ ଆପଣାକୁ ଦାନ କଲେ। ସେ ମୂଲ୍ୟ କ'ଣ ଥିଲା? ଆପଣା ରକ୍ତ। ସେ ରକ୍ତ ଆପଣା ଜୀବନ, ସେ ଜୀବନକୁ, ରକ୍ତକୁ ମୂଲ୍ୟ ସ୍ୱରୂପରେ ସେ ଦାନ କଲେ, ଯେପରିକି ଆମମାନେ ତାଙ୍କ ଦାନ ଦ୍ୱାରା ଯଥା ସମୟରେ ସାକ୍ଷା ଦେଇ ଆମେ ଉଦ୍ଧାର ହୋଇପାରିବା। ଦ୍ୱିତୀୟ ପଦ ଆମେ ଦେଖିବା, ଯୀଶୁ ମୃତ୍ୟୁର ଅର୍ଥ ହେଉଛି ପ୍ରାୟଚିତ, ଆଟୋନମେଣ୍ଟ ବୋଲି ଇଂରାଜୀରେ ଆମେ କହୁଅଛୁ, ମାନେ ପ୍ରାୟଚିତ। ଯେପରିକି ଆମେ ରୋମିଓ ତାର 3:25 ଆମେ ଦେଖୁଛୁ, ଆମମାନଙ୍କ ଉଦ୍ଧାର କରିବା ପାଇଁ, ଆମମାନଙ୍କ ପାପର ପ୍ରାୟଚିତ ପାଇଁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ, ମରଣ ଭୋଗିଲେ। ଯାହା ରୋମିଓ 3:25 ଆମେ ଦେଖୁଅଛୁ, ଈଶ୍ୱର ଆପଣା ସହିଷ୍ଣୁତାରେ ପୂର୍ବକୃତ ପାପ ସବୁ ଅପେକ୍ଷା କରିଥିବାରୁ ନିଜ ଧାର୍ମିକତା ପ୍ରକାଶ କରିବା ନିମନ୍ତେ ତାହାଙ୍କୁ ତାହାଙ୍କ ରକ୍ତରେ ବିଶ୍ୱାସ ଦ୍ୱାରା ପ୍ରାୟଚିତ ବଳି ରୂପେ ପ୍ରଦର୍ଶନ କରିଅଛନ୍ତି। ଦେଖନ୍ତୁ ବନ୍ଧୁ, ପ୍ରାୟଚିତ ବଳି ରୂପେ ଆମେ ଯେଉଁ ପାପ କରିଅଛୁ ସେଇ ପାପର ପ୍ରାୟଚିତ ରୂପେ ଯୀଶୁ ଖ୍ରୀଷ୍ଟ ନିଜେ ବଳି ସ୍ୱରୂପେ ବଳି ହେଲେ ବୋଲି ଆମେ ଦେଖୁଅଛୁ। ଆମ ପାଇଁ ସେ ନିଜକୁ ପ୍ରାଣ ଦେଲେ। ଆମେ ଯେଉଁ ପ୍ରାୟଚିତ ବଳି ହେବାର ଉଚିତ ଥିଲା ସେହି ପ୍ରାୟଚିତ ବଳି ନିଜେ ଯୀଶୁ ଖ୍ରୀଷ୍ଟ ନେଲେ, ଆଉ ନିଜେ ସେ ପ୍ରାୟଚିତ ବଳି ରୂପର ମେଷ ହେଲେ, ଆଉ ସେ ନିଜେ ବଳିଦାନ ଦେଲେ ହେଲେ ଯେପରିକି ତାଙ୍କ ପ୍ରାୟଚିତ ବଳିଦାନ ଦ୍ୱାରା ଆମମାନେ ମୁକ୍ତି ଲାଭ କରିପାରିବା, ଆମମାନେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା, ଆମେ ସେହି ପାପ ବନ୍ଧନରୁ ବାହାର ହୋଇପାରିବା, ଏହା ଥିଲା ଯୀଶୁ ଖ୍ରୀଷ୍ଟଙ୍କର ଇଚ୍ଛା। ତାପରେ ଆମେ ଦେଖୁଅଛୁ 3:3 ଏକ ବିଶେଷ ପଦ, ରିକନ୍ସାଇଲ୍ ମାନେ ଆମର ସମ୍ପର୍କ, ଖ୍ରୀଷ୍ଟଙ୍କ ସମ୍ପର୍କ ଏକତ୍ର। ଯେପରି କଲସିୟ 1:20 ଆମେ ଦେଖୁ, ପୁଣି ତାହାଙ୍କ କୃଷର ରକ୍ତରେ ସେ ଶାନ୍ତ ସ୍ଥାପନ କରି ତାହାଙ୍କର ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି, ଓ ହଁ ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମୟ ବିଷୟରେ ମିଳନ କରନ୍ତି। ତାକୁ ଆମେ ରିକନ୍ସାଇଲ୍ ବୋଲି କହୁଛୁ, ସମସ୍ତ ସ୍ଥାପନ କର, ଏକତ୍ର କରିବା, ମିଳନ କରିବା। କିଏ କଲେ? ଯୀଶୁ ଖ୍ରୀଷ୍ଟ କଲେ। କେଉଁଥିରେ କଲେ? କୃଷରେ କଲେ। ସେ କୃଷରେ ହତ ହେଲେ ତାଙ୍କ ରକ୍ତ ଦ୍ୱାରା। ଆଉ ଯେଉଁ ସମ୍ପର୍କ ଆମର ପିତାଙ୍କର ଭାଙ୍ଗି ଯାଇଥିଲା, ଯେଉଁ ପାପର କାନ୍ଥ ମଝିରେ ଥିଲା, ସେଇ ପାପର କାନ୍ଥକୁ ଭାଙ୍ଗି ଦେଇ ଯୀଶୁ ଖ୍ରୀଷ୍ଟ ତାଙ୍କ ମୃତ୍ୟୁ ଦ୍ୱାରା ଆମର ଆଉ ପ୍ରଭୁଙ୍କର ସମ୍ପର୍କକୁ ମିଳନ କଲେ ବୋଲି କଲସୀ 1:20 ଆମେ ପାଉଅଛୁ। ବନ୍ଧୁ, ତାପରେ ଆମେ ଦେଖୁଅଛୁ ଉପ ଅକ୍ଷତ ଯାହାକି ପ୍ରଥମ ପିତର 3:8 ଆମେ ଦେଖୁ, ଆମ ଯେନୁ ଆମମାନଙ୍କ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ, ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ। ବନ୍ଧୁ, ଆମ ସମସ୍ତଙ୍କ ପାଇଁ ଯାହାକି ଏହା ପୂର୍ବରେ ଆମେ ଦେଖିଲୁ ଏକ ମୂଲ୍ୟ ଅଛି, ସେ ମୂଲ୍ୟ ଦେଲେ, ଯୀଶୁଖ୍ରୀଷ୍ଟ ମୂଲ୍ୟ ବହିଲେ, ସେ ମୂଲ୍ୟ କ'ଣ ଥିଲା? ରକ୍ତ, ମୃତ୍ୟୁ। ଆଉ ଆମେ ସମସ୍ତେ ଅଧାର୍ମିକ ଅଛୁ, ସେ ଧାର୍ମିକ ହେଲେ ମାତ୍ର ଆମମାନଙ୍କ ପାଇଁ ସେ ଅଧାର୍ମିକ ହେଲେ, ଆଉ ଅଧାର୍ମିକମାନଙ୍କ ମଧ୍ୟରେ ବାସ କଲେ, ଆଉ ସେ ଅଧାର୍ମିକ ହୋଇ ଶାରୀରିକ ଭାବେ ମୃତ୍ୟୁଭୋଗ କଲେ ବୋଲି ଆମେ ଦେଖୁଛୁ। ବନ୍ଧୁ, ଯେପରି ଆମେ ଗତକାଲି ବି ଏହି ବିଷୟରେ ଆଲୋଚନା କରିସାରିଛୁ କି ଯୀଶୁଖ୍ରୀଷ୍ଟ ଆମମାନଙ୍କ ଉପପେକ୍ଷ ପାଇଁ ସେ ନିଜେ ଅଧାର୍ମିକ ହେଲେ ଆଉ ନିଜେ ମୃତ୍ୟୁବରଣ କଲେ, ଯେପରି ତାଙ୍କ ମୃତ୍ୟୁ ଦ୍ୱାରା ଆମେ ଜୀବିତ ହୋଇପାରିବା, ଯେହେତୁ ସେ ଆତ୍ମାରେ ଜୀବିତ ହେଲେ। ତାପରେ ଆଜ୍ଞା ମାନିବା, ଯେ ଈଶ୍ୱରଙ୍କ ଆଜ୍ଞା ମାନିଲେ, ସେ ଆଜ୍ଞା ଥିଲା କି ମୃତ୍ୟୁର ବେତନ ହେଉଛି, ପାପର ବେତନ ହେଉଛି ମୃତ୍ୟୁ। ଆଉ ସେ ମୃତ୍ୟୁ କ'ଣ ହେଲା? ସେ ଯଦି ମରଣ ହୋଇନଥାନ୍ତେ ତାହେଲେ ଆଜି ସେଇ ବିଶ୍ୱାସ ମାନେ ସେଇ ଆଶା ନଥାନ୍ତା ଆମମାନଙ୍କଠାରେ, ସେଇ ଆଶା ଆମମାନଙ୍କଠାରେ ନଥାନ୍ତା କି ଯେ ଆମେ ମୃତ୍ୟୁ ହେଲେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା ନାହିଁ ବୋଲି। ଯେପରି ଗତକାଲି ଆମେ ଆଲୋଚନା କରିଥିଲୁ ଏଲିଓ ଆଉ ମୋଷା, ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଥିଲେ, ସେମାନେ ଖ୍ରୀଷ୍ଟଙ୍କ ପଛେ ଗଲେ, ଯାହା ଯାହା ପରମେଶ୍ୱର ସେମାନଙ୍କୁ କହିଥିଲେ ସେ ବାକ୍ୟାନୁସାରେ ସେମାନେ ଚାଲିଲେ। ଯଦିଓ ବା ମୋଷା ମରଣ ଭୋଗିଥିଲେ, ହେଲେ ହେଁ ଆମେ ଦେଖୁଅଛୁ ସେହି ମୌସା ଯୀଶୁଖ୍ରୀଷ୍ଟଙ୍କୁ ସ୍ୱାନ୍ତନା ଦେବା ପାଇଁ ଆସିଥିଲେ, ତାଙ୍କ ମୃତ୍ୟୁ ବିଷୟରେ ସାହସ ଉତ୍ସାହ କରିବା ପାଇଁ ଆସିଥିଲେ ବୋଲି ଆମେ ଦେଖୁଅଛୁ। ଆଜ୍ଞା ବହ ହେଲେ ଆଉ ସେ ଆଜ୍ଞା ମାନି ମୃତ୍ୟୁବରଣ କଲେ ବୋଲି ଆମେ ଦେଖୁଅଛୁ। ଯେପରିକି ଫିଲିପିଓ 2:8 ଆମେ ଦେଖୁଅଛୁ, ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ ହିଁ କୃଷୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। କିଏ? ସେହି ଯୀଶୁଖ୍ରୀଷ୍ଟ। ମନୁଷ୍ୟ ରୂପ ନେଇ ମନୁଷ୍ୟ ଭାବରେ ସେ ଏ ପୃଥିବୀକୁ ଆସିଲେ, ମନୁଷ୍ୟ ରୂପ ନେଇ ମନୁଷ୍ୟ ଭାବରେ ଏ ପୃଥିବୀରେ ଥିଲେ, ଆଉ ସେ ମନୁଷ୍ୟମାନଙ୍କ ପାଇଁ ଅଧର୍ମ ହେଲେ, ଆଉ ମନୁଷ୍ୟମାନଙ୍କ ପାଇଁ ପାପରେ ସେ ରହି ମନୁଷ୍ୟମାନଙ୍କ ପାଇଁ ମୃତ୍ୟୁଭୋଗ କଲେ। ସେ ଶାରୀରିକ ଭାବେ ମୃତ୍ୟୁଭୋଗ କଲେ, ସତ, ଏହା ସତ। ଯେହେତୁ ଯେପରି ଆମେ ଏହା ପୂର୍ବରେ ଦେଖିଅଛୁ କି ସେ ମାଂସରୂପୀ ଥିଲେ, ସେ ମାନବିକତା ଥିଲେ, ଆଉ ମାଂସରୂପୀ ମାନବିକତା କିଏ? ମାନବ ଜାତି। ଯେହେତୁ ମାନବକୁ ଉଦ୍ଧାର କରିବା ପାଇଁ ଯୀଶୁଖ୍ରୀଷ୍ଟ ମାଂସରୂପୀ ନେଲେ, ମାନବିକତା ହେଲେ, ଆଉ ମୃତ୍ୟୁଭୋଗ କଲେ, ଏହା ସତ। ମାତ୍ର ସେ ଶାରୀରିକ ଭାବେ ମୃତ୍ୟୁଭୋଗ କଲେ, ଆଧ୍ୟାତ୍ମିକ ଭାବେ ନୁହେଁ, ଯେହେତୁ ପ୍ରଭୁ କେବେ ମରନ୍ତି ନାହିଁ। ଏଥି କାରଣରୁ ଆମେ ଦେଖୁଛୁ ଯୀଶୁଖ୍ରୀଷ୍ଟ ମୃତ୍ୟୁ ପାଇଁ ମଧ୍ୟ ସେ ନିଜକୁ ଆଜ୍ଞା ପରମେଶ୍ୱରଙ୍କ ଆଜ୍ଞା ମାନିଲେ, କାହିଁ? ଯେପରି ତାହାଙ୍କ ମୃତ୍ୟୁ ଦ୍ୱାରା ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା। ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ରୂପେ, ମନୁଷ୍ୟ କାହିଁକୁ ଆମେ ଦେଖୁଅଛୁ, ମନୁଷ୍ୟ ଏତେ ଦୁର୍ବଳ ଯେ ବେଳେ ବେଳେ ମୃତ୍ୟୁକୁ ଭୟ ହୋଇ ସେ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିଥାଏ। ଯୀଶୁ ଯଦି ଚାହିଁଥାନ୍ତା କି ସେହି କୃଷରୁ କୃଷକୁ 9 ଟଙ୍କା ଯାଏ ସେଥିପାଇଁ ଯଦି ସେ ପ୍ରାର୍ଥନା କରିଥାନ୍ତେ, ତାହେଲେ ପରମେଶ୍ୱର ତାହାଙ୍କ ପାଇଁ ଦୂତ ପଠାଇଥାନ୍ତେ ରକ୍ଷା କରିବା ପାଇଁ। ମାତ୍ର ଈଶ୍ୱରଙ୍କ ଇଚ୍ଛା ଥିଲା ଆଉ ପ୍ରଭୁଙ୍କର ଇଚ୍ଛା ଥିଲା କି ଯୀଶୁଖ୍ରୀଷ୍ଟ କୃଷୀୟ ମୃତ୍ୟୁ ପର୍ଯ୍ୟନ୍ତ ଯାଆନ୍ତୁ, ତାଙ୍କ ମୃତ୍ୟୁ ଦ୍ୱାରା ଯେପରିକି ଆଦମର ଯେତେ ବଂଶ ଅଛନ୍ତି, ଆଦମ ସେହି ସୃଷ୍ଟିରୁ ବର୍ତ୍ତମାନ ଯାଏ ଯେତେ ଲୋକ ଅଛନ୍ତି, ଆଉ ଭବିଷ୍ୟତରେ ଯେତେ ଲୋକ ଜନ୍ମ ହେବେ, ସେମାନେ ମଧ୍ୟ ଯେପରିକି ସ୍ୱର୍ଗରାଜରେ ବାସ ହୋଇପାରିବେ, ସେମାନଙ୍କ ପାଇଁ, ଭବିଷ୍ୟତ ପାଇଁ, ବିଗତ ପାଇଁ, ବର୍ତ୍ତମାନ ପାଇଁ ଯୀଶୁଖ୍ରୀଷ୍ଟ ମୃତ୍ୟୁବରଣ ହେଲେ। ବନ୍ଧୁ, ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ବା ତୁମମାନଙ୍କ ପାଇଁ ମରଣ ହେଲେ କାହିଁକି କାହିଁକି ଯେପରିକି ତାଙ୍କ ମୃତ୍ୟୁ ଦ୍ୱାରା ଆମେ ଅନନ୍ତ ଜୀବନ ପ୍ରାପ୍ତ ହେବା ତାହାର ହେଉଛି ଅର୍ଥ ସେୟା ହେଉଛି ତାର ଅର୍ଥ ତାଙ୍କ ମୃତ୍ୟୁ ଦ୍ୱାରା ଯେପରିକି ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା ଯେପରିକି ଜହନ 3:16 ଆମେ ପାଉଅଛୁ ବନ୍ଧୁ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଏକମାତ୍ର ପୁତ୍ରକୁ ଦାନ କଲେ ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ କେବେ ହେଲେ ବିନାଶ ହେବ ନାହିଁ ବରଂ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ ବନ୍ଧୁ ଈଶ୍ୱର ଏ ଜଗତକୁ ଏତେ ପ୍ରେମ କଲେ ଆଉ ସେ ପ୍ରେମ ଯୋଗୁଁ ଆପଣା ପୁତ୍ରକୁ ପଠାଇଲେ ଆଉ ସେ ପୁତ୍ର ମୃତ୍ୟୁ ପର୍ଯ୍ୟନ୍ତ ସେ ବିଶ୍ୱାସୀ ଥିଲେ ଆଉ ପରିଶେଷରେ ମୃତ୍ୟୁବରଣ କଲେ ଆଉ ତାଙ୍କ ମୃତ୍ୟୁ ଦ୍ୱାରା ଯେପରିକି ଆମେ ଅନନ୍ତ ଜୀବନ ପ୍ରାପ୍ତ ହେବୁ ସେଥିପାଇଁ ସେ ଆଜ୍ଞାବହ ହୋଇ ମୃତ୍ୟୁବରଣ ହେଲେ ଆଉ ପରିଶେଷରେ ମୃତ୍ୟୁ ହେଲେ ଆଉ ବର୍ତ୍ତମାନ ସେ ସ୍ୱର୍ଗରେ ଅଛନ୍ତି କ'ଣ ସେଇ ଯୀଶୁଖ୍ରୀଷ୍ଟ କଥାରେ ବିଶ୍ୱାସ କରୁଛନ୍ତି କି ସେ ଆଉ ଥରେ ଆସୁଛନ୍ତି ବନ୍ଧୁ ତମମାନଙ୍କୁ ସମସ୍ତଙ୍କୁ ଆମମାନଙ୍କୁ ସମସ୍ତଙ୍କୁ ନେବା ପାଇଁ ସ୍ୱର୍ଗରେ ନେବା ପାଇଁ ସେ ଆସୁଛନ୍ତି କ'ଣ ଆପଣମାନେ ତାଙ୍କ ସହ ଯିବା ପାଇଁ ଇଚ୍ଛା କରୁଛନ୍ତି କି ତାହେଲେ ବର୍ତ୍ତମାନ ହିଁ ସେହି ସମୟ ତାଙ୍କଠାରେ ସମର୍ପଣ କରି ନିଜ ପ୍ରାଣ ତାଙ୍କ ହାତରେ ସମର୍ପଣ କରି ଯେପରିକି ଯାହା ଅଛି ସବୁ ତାଙ୍କଠାରେ ସମର୍ପଣ କରି ଚାଲନ୍ତୁ ସେଇ ମଧୁର ନାମରେ ଆମେ ପ୍ରାର୍ଥନା କରିବା ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର ଆମେନ୍
ପ୍ରେମ ଦିଅନ୍ତି ଆନନ୍ଦ ଦିଅନ୍ତି ପ୍ରଭୁ ଶାନ୍ତି ଦିଅନ୍ତି ପ୍ରେମ ଦିଅନ୍ତି ଜୀବନ ଦିଅନ୍ତି ପ୍ରଭୁ ସତ୍ୟ ଆନନ୍ଦ ସତ୍ୟ ଶାନ୍ତି ଅନନ୍ତ ଜୀବନ ପ୍ରଭୁ ଶାନ୍ତି ଦିଅନ୍ତି ପ୍ରେମ ଦିଅନ୍ତି ଆନନ୍ଦ ଦିଅନ୍ତି ପ୍ରଭୁ ଶାନ୍ତି ଦିଅନ୍ତି ପ୍ରେମ ଦିଅନ୍ତି ଜୀବନ ଦିଅନ୍ତି ପ୍ରଭୁ ନାମକୁ ଭୂତ ଡରେ ଯୀଶୁ ନାମରେ ଅନ୍ଧ ଚାଲେ ଯୀଶୁ ନାମରେ ମୁଖ କହେ ଯୀଶୁ ନାମରେ ଛୋଟା ଚାଲେ ଯୀଶୁ ନାମକୁ ଭୂତ ଡରେ ଯୀଶୁ ନାମରେ ଅନ୍ଧ ଚାଲେ ଯୀଶୁ ନାମରେ ମୁଖ କହେ ଯୀଶୁ ନାମରେ ଛୋଟା ଚାଲେ ଦିଅନ୍ତି ପ୍ରେମ ଦିଅନ୍ତି ଆନନ୍ଦ ଦିଅନ୍ତି ପ୍ରଭୁ ଶାନ୍ତି ଦିଅନ୍ତି ପ୍ରେମ ଦିଅନ୍ତି ଜୀବନ ଦିଅନ୍ତି ପ୍ରଭୁ ନାମେ ଆଲୋକ ଯୀଶୁ ନାମେ ପରିତ୍ରାଣ ଯୀଶୁ ହିଁ ମୋ ପଥ ସତ୍ୟ ଯୀଶୁ ହିଁ ମୋ ଜୀବନ ଯୀଶୁ ନାମେ ଆଲୋକ ଯୀଶୁ ନାମେ ପରିତ୍ରାଣ ଯୀଶୁ ହିଁ ମୋ ପଥ ସତ୍ୟ ଯୀଶୁ ହିଁ ମୋ ଜୀବନ ପ୍ରେମ ଦିଅନ୍ତି ଆନନ୍ଦ ଦିଅନ୍ତି ପ୍ରଭୁ ଶାନ୍ତି ଦିଅନ୍ତି ପ୍ରେମ ଦିଅନ୍ତି ଜୀବନ ଦିଅନ୍ତି ପ୍ରଭୁ ସତ୍ୟ ଆନନ୍ଦ ସତ୍ୟ ଶାନ୍ତି ଅନନ୍ତ ଜୀବନ ମୋ ପ୍ରଭୁ ଯୀଶୁ ତୁମେ ମୋର ଆଶା ଗୌରବମୟ
ପ୍ରିୟ ଶ୍ରୋତା ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର SDA ମିଶନ କମ୍ପାଉଣ୍ଡ ସାଲିସବୁରି ପାର୍କ ପୁଣେ 411037 ମହାରାଷ୍ଟ୍ର ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍ ସ୍ମାର୍ଟଫୋନ୍ ଡେସ୍କଟପ୍ ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍ ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA अथवा डाउनलोड करंतु आमर मोबाइल ऐप आपनकर मोबाइल प्ले स्टोर कु जानतु आउ टाइप करंतु द वॉइस ऑफ होप आउ डाउनलोड करंतु ईश्वर आपनकु आशीर्वाद करंतु धन्यवाद।